ହ୍ୟାଲୋ କହିବି, ଏଇଟା ଏକାମ୍ର ବିହାର ୱାର୍ଡ ଅଫିସ୍, 20 ନମ୍ବର ୱାର୍ଡ ଅଫିସର ସାମ୍ନା। ମୋ ନାଁ ପ୍ରସନ୍ନ କୁମାର ବେହେରା, ଏକାମ୍ର ସାହିରେ ରହୁଛି। ୱାର୍ଡ ଅଫିସ୍ ସାମ୍ନା ଯୋଉ ରାସ୍ତା ଶିବ ମନ୍ଦିର ଯାଇଛି, ଏ ରାସ୍ତାରେ ସରକାରୀ ମ୍ୟୁନିସିପାଲିଟି ତରଫରୁ କୌଣସି ଡ୍ରେନେଜ୍ ସିଷ୍ଟମ୍ ନାହିଁ, ଯୋଉଟା କି ଲୋକମାନେ ଯାହା ତାଙ୍କର ବାସନ ଧୋଇବାଠୁ ଆରମ୍ଭ କରିକି ଗାଧେଇବା ପାଣି ପର୍ଯ୍ୟନ୍ତ ସେ କୌଣସି ଯିବାରେ ଉପାୟରେ କୌଣସି ଉପାୟରେ ଯାଇପାରୁ ନାହିଁ। ତେଣୁ ଛୋଟ ଗଳି ଡ୍ରେନ୍ କରିଥିଲେ, ଯୋଉ ଡ୍ରେନ୍ କି ସଦାବେଳେ ଜାମ୍ ହେଉଛି ଆଉ ପାଣି ରାସ୍ତାରେ ହିଁ ଭାସୁଛି। ଆଉ ମ୍ୟୁନିସିପାଲିଟିର ସଫେଇବାଲା ଦିନେ ଆସିଲେ ଦିନେ ଆସୁନାହାନ୍ତି, ଅଳିଆ ରାସ୍ତାରେ ଭାସୁଛି।